ମନ ମିନତୀ ସାମଲ 50 ନମ୍ବର ୱାର୍ଡ ଜଗନ୍ନାଥ ବସ୍ତି। ତୁ ଆମେ କହୁଛୁ ଆମ ଡ୍ରେନ୍ ଫ୍ରେନ୍ ସୁବିଧା ନାହିଁ, ପାଣି ଫାଣି ଆସିକି ଅପରିଷ୍କାର ହଉଛି, ଆମ ଅଳିଆ ଯାଉନି କିଛି ନି, ପାଣି ବି କମ ସମୟ ଆସୁଛି ସ୍ଲୋରେ, ଠିକ ସେ ପାଣି ଫାଣି ପାଉନୁ। ଆଉ ଦୁଇଟା ବି ପାଣି ଛାଡିଲେ ଭଲ ହୁଅନ୍ତା।